ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
বহিলে স্তুতি কর তাঁক করুণা চিরস্থায়ী, অজ্ঞাবতী বহিলে স্তুতি কর তাঁক করুণা চিরস্থায়ী, আজেবি বহিলে স্তুতি কর তাঁক করুণা চিরস্থায়ী, তাঁক করুণা চিরস্থায়ী, জিহোবাক স্তুতি কর তাঁক করুণা ଅଜ୍ଞାବତି ରଖିଲେ ସ୍ତୁତି କର ତାଙ୍କ କରୁଣା ଚିରସ୍ଥାୟୀ, ଅଜ୍ଞାବତି ରଖିଲେ ସ୍ତୁତି କର ତାଙ୍କ କରୁଣା ଚିରସ୍ଥାୟୀ, ଆଗେ ବି ରଖିବେ ସ୍ତୁତି କର ତାଙ୍କ କରୁଣା ଚିରସ୍ଥାୟୀ, ତାଙ୍କ କରୁଣା ଚିରସ୍ଥାୟୀ, ଜିହୋବାଙ୍କ ସ୍ତୁତି କର ଚିରସ୍ଥାୟୀ, ପ୍ରଭୁମାନଙ୍କ ପ୍ରଭୁଙ୍କ ସ୍ତୁତି କର ତାଙ୍କ କରୁଣା ଚିରସ୍ଥାୟୀ। ଅଦ୍ୟାବଧି ପାଳିଲେ ସ୍ତୁତି କର ତାଙ୍କ କରୁଣା ପାଳିଲେ ସ୍ତୁତି କର ତାଙ୍କ କରୁଣା ଚିରସ୍ଥାୟୀ, ଆଗେ ବି ପାଳିବେ ସ୍ତୁତି କର ତାଙ୍କ କରୁଣା ଚିରସ୍ଥାୟୀ, ତାଙ୍କ କରୁଣା ଚିରସ୍ଥାୟୀ, ଜିହୋବାଙ୍କ ସ୍ତୁତି କର ତାଙ୍କ କରୁଣା ଚିରସ୍ଥାୟୀ, ପ୍ରଭୁମାନଙ୍କ ପ୍ରଭୁଙ୍କ ସ୍ତୁତି କର ତାଙ୍କ କରୁଣା।
ପ୍ରିୟ ଶ୍ରୋତାବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଏ। ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶ ହେବା ନିମନ୍ତେ ସ୍ୱାଗତ କରେ। ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଆଜିର ଏହି କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ରେଡ଼ିଓ ପାଖରେ ଅପେକ୍ଷା କରି ବସିଥିବାର ଜାଣି ଆମେ ମଧ୍ୟ ବିଶେଷ ଖୁସି, ଆଉ ଆପଣଙ୍କର ମତାମତ ନିମନ୍ତେ ବିଶେଷ ଧନ୍ୟବାଦ। ଆପଣ ଯେ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବା ନିମନ୍ତେ ଆଗ୍ରହୀ, ତାହା ଜାଣି ମଧ୍ୟ ଆମେ ବିଶେଷ ଆନନ୍ଦିତ। ଆପଣଙ୍କର ଅନୁରୋଧ ରକ୍ଷା କରି ଆମେ ମଧ୍ୟ ଏକ ଉପାଦେୟ ପୁସ୍ତକ ଆପଣଙ୍କ ନିକଟକୁ ପଠାଇଛୁ, ତାହା ବୋଧହୁଏ ଆପଣଙ୍କର ହସ୍ତଗତ ହୋଇସାରିଥିବ। ତେଣୁ ତାହା ଅଧ୍ୟୟନ କରି ତହିଁରୁ କି ଶିକ୍ଷା ଗ୍ରହଣ କଲେ ତାହା ତୁରନ୍ତ ପତ୍ର ମାଧ୍ୟମରେ ଆମ ନିକଟକୁ ଦେଖି ଜଣାନ୍ତୁ। ତେବେ ଆପଣ ଏହି କାର୍ଯ୍ୟକ୍ରମ ନିୟମିତ ଶୁଣିବା ଦ୍ୱାରା ଆତ୍ମିକ ଜୀବନରେ ଉପକୃତ ହୋଇପାରିବେ ଓ ବର୍ଦ୍ଧିଷ୍ଣୁ ହୋଇପାରିବେ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛି ସୁନ୍ଦର ସମୟ ପାଇଁ। ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆଜି ଆମମାନଙ୍କ ସହିତ କଥା କୁହ। ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ତୁମର ବାକ୍ୟ ଅଧ୍ୟୟନ ଏବଂ ଶ୍ରବଣ କରୁ କରୁ ଯେପରି ଆମେ ପ୍ରଭୁ ତୁମର ସ୍ୱର ଶୁଣିବୁ ଏବଂ ତୁମର ସ୍ପର୍ଶତାକୁ ଉପଲବ୍ଧି କରିବୁ, ଏହି ପ୍ରକାର ପ୍ରଭୁ ହୃଦୟ ତୁମେ ଆମମାନଙ୍କୁ ଦାନ କର ଏବଂ ପ୍ରଭୁ ତୁମେ ଆମମାନଙ୍କୁ ଏକ ସରଳ ବିଶ୍ୱାସର ହୃଦୟ ଦିଅ, ଆମମାନଙ୍କୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଅ ଏବଂ ତୁମର ଇଚ୍ଛା ମୋତେ ପ୍ରଭୁ ଆମମାନଙ୍କୁ କଢ଼ାଇ ନିଅ। ଯେଉଁ ଶ୍ରୋତାବନ୍ଧୁମାନେ ଆଜି ଏହି କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ପ୍ରଭୁ ଅପେକ୍ଷା କରି ବସିଅଛନ୍ତି, ତୁମେ ସେମାନଙ୍କର ମନମାଂଛ ପୂର୍ଣ୍ଣ କର। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ଆମମାନଙ୍କୁ ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ଆଶୀର୍ବାଦ କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ଈଶ୍ୱରଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ନୂତନ ନିୟମର ଦ୍ୱିତୀୟ ପିତର ପ୍ରଥମ ପର୍ବର ପ୍ରଥମ ଦୁଇ ପଦ ଅଧ୍ୟୟନ କରିବା ନିମନ୍ତେ ଯିବା। ମୋର ଅନୁରୋଧ, ଆପଣଙ୍କ ନିକଟରେ ଯଦି ନୂତନ ନିୟମ ଅଛି ତାହେଲେ ମୋ ସହିତ ଖୋଲନ୍ତୁ ଓ ଅଧ୍ୟୟନ କରନ୍ତୁ। ତେବେ ଯେପରିକି ମୁଁ ଏହି ପତ୍ରର ଭୂମିକାରେ ପ୍ରକାଶ କରିଥିଲି, ସେହିପରି ଏଠାରେ ମଧ୍ୟ ପୁନର୍ବାର ମୁଁ ଆପଣଙ୍କୁ ସ୍ମରଣ କରାଇଦେବାକୁ ଚାହେଁ। ଏହି ଛୋଟ ପତ୍ରଟି ପିତର ତାହାଙ୍କର କୃଷାର୍ପିତ ମୃତ୍ୟୁ ପୂର୍ବରୁ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିକଟକୁ ଶେଷ ଥର ପାଇଁ ତାହାଙ୍କର ଅନ୍ତିମ ବାକ୍ୟ ସହିତ ଲେଖିଥିଲେ। ସେମାନଙ୍କୁ ଧର୍ମଚ୍ୟୁତି ନେଇ ସଚେତନ କରାଇ ଦେଇଥିଲେ ଯାହାକି ଘଟିବାକୁ ଯାଉଥିଲା। ଆଉ ବିଶେଷତଃ ଶିକ୍ଷକମାନଙ୍କ ମଧ୍ୟରେ ଯେଉଁ ଭ୍ରାନ୍ତ ଶିକ୍ଷା ପ୍ରଚଳିତ ହେଉଥିଲା ଓ ସେମାନଙ୍କର ବିଶ୍ୱାସକୁ ଈଶ୍ୱରଙ୍କ ବାକ୍ୟ ଉପରେ ନିବଦ୍ଧ କରାଇବାକୁ ଚାହିଁଥିଲେ, ଯେପରି ସେମାନେ ସେହି ଆଗାମୀ ଧର୍ମଚ୍ୟୁତିର ଝଡ଼ ବିରୁଦ୍ଧରେ ପ୍ରତିରକ୍ଷାତ୍ମକ ପଦକ୍ଷେପମାନ ନେଇପାରିବେ। ଏହି ଅଧ୍ୟାୟର ପ୍ରଥମ 14 ପଦ ମଧ୍ୟରେ ଆମମାନେ ଈଶ୍ୱରଙ୍କର ଓ ଆମମାନଙ୍କର ପ୍ରଭୁ ଯୀଶୁଙ୍କର ସମ୍ପୂର୍ଣ୍ଣ ଜ୍ଞାନକୁ ଲକ୍ଷ୍ୟ କରିବାକୁ ପାରିବା, ଯାହାକି ଏକ ଭିତ୍ତିମୂଳ ସ୍ୱରୂପ ଯାହା ଉପରେ ଖ୍ରୀଷ୍ଟୀୟ ଚରିତ୍ର ନିର୍ମିତ ହୋଇଅଛି ବା ପ୍ରତିଷ୍ଠିତ ହୋଇଅଛି। ଖ୍ରୀଷ୍ଟୀୟ ଅନୁଗ୍ରହ କିପରି ନିଶ୍ଚୟତା ପ୍ରଦାନ କରେ ତାହା ବର୍ତ୍ତମାନ ଆମେ ଲକ୍ଷ୍ୟ କରିବାକୁ ଯିବା। ଦ୍ୱିତୀୟ ପିତର ପ୍ରଥମ ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ସିମିଓନ ପିତର ଯୀଶୁଖ୍ରୀଷ୍ଟଙ୍କର ଜଣେ ଦାସ ଓ ପ୍ରେରିତ, ଆମ୍ଭମାନଙ୍କ ଈଶ୍ୱର ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କର ଧାର୍ମିକତା ହେତୁ ଯେଉଁମାନେ ଆମ୍ଭମାନଙ୍କ ସହିତ ସମାନ ଭାବରେ ବହୁମୂଲ୍ୟ ବିଶ୍ୱାସ ପ୍ରାପ୍ତ ହୋଇଅଛନ୍ତି ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି। ଏଠାରେ ଦେଖନ୍ତୁ, ଆମେ ପୁନର୍ବାର ଏକ ବହୁମୂଲ୍ୟ ଶବ୍ଦ ବ୍ୟବହାର କରାଯାଇଥିବାର ଲକ୍ଷ୍ୟ କରିବାକୁ ପାରୁଅଛୁ। ଏହି ପତ୍ରର ପ୍ରଥମ ପର୍ବର ପ୍ରଥମ ପଦରେ ଯେତେବେଳେ ଆମେ ଏହି ବହୁମୂଲ୍ୟ ଶବ୍ଦ ମଧ୍ୟ ଦେଇ ଆସୁଅଛୁ, ଆମେ ଜାଣି ରଖିବାକୁ ହେବ ଯେ ଏହା ହେଉଛି ପିତରଙ୍କର ଶବ୍ଦ। ସେ ଏହାକୁ ଅନେକ ଥର ବ୍ୟବହାର କରିଅଛନ୍ତି ତାହାଙ୍କର ପ୍ରଥମ ପତ୍ରରେ, ଓ ସେ ହେଉଛନ୍ତି ଏକମାତ୍ର ଲେଖକ ଯିଏକି ଏହି ଅର୍ଥରେ ଏହାକୁ ବ୍ୟବହାର କରନ୍ତି। ଏଥିରୁ ଆମେ ଜାଣିବାକୁ ପାରୁଛୁ ଯେ ଏହା ପିତରଙ୍କ ଦ୍ୱାରା ଲିଖିତ ହୋଇଥିଲା ଓ ଏହି ବହୁମୂଲ୍ୟ ଶବ୍ଦଟି ତାହାଙ୍କ ଲେଖାକୁ ଅନୁମୋଦନ କରେ। ସେ ତାହାଙ୍କର ପତ୍ର ଲେଖା ଆରମ୍ଭ କରିବାକୁ ଯାଇ ସିମିଓନ ପିତର ବୋଲି ଉଲ୍ଲେଖ କରନ୍ତି। ଏହିପରି ଭାବେ ସେ ତାହାଙ୍କର ଦ୍ୱିତୀୟ ପତ୍ରଟିକୁ ଆରମ୍ଭ କରନ୍ତି। ସେ ତାଙ୍କର ପ୍ରଥମ ପତ୍ରରେ କେବଳ ପିତର ବୋଲି ଉଲ୍ଲେଖ କରିଅଛନ୍ତି ବା ପିତର ନାମଟିକୁ ବ୍ୟବହାର କରିଅଛନ୍ତି, କିନ୍ତୁ ଏହି ଦ୍ୱିତୀୟ ପତ୍ରରେ ସେ ସିମିଓନ ପିତର ବା ସିମୋନ ପିତର ବୋଲି ବ୍ୟବହାର କରିଅଛନ୍ତି। ଏହି ସିମୋନ ନାମ ତାହାଙ୍କ ଜନ୍ମ ସମୟରେ ତାହାଙ୍କୁ ପ୍ରଦାନ କରାଯାଇଥିଲା। ମାତ୍ର ପିତର ଯେଉଁ ନାମର ଅର୍ଥ ହେଉଛି ପଥର, ଏହା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରଦତ୍ତ ହୋଇଥିଲା। ସେ ଏହି ପତ୍ରରେ ଉଭୟ ନାମ ବ୍ୟବହାର କରନ୍ତି, ସିମୋନ ଦୁର୍ବଳତାର ମନୁଷ୍ୟ ଓ ପିତର ଶକ୍ତିର ମନୁଷ୍ୟ, ଅର୍ଥାତ୍ ସେ ଉଭୟ ଦୁର୍ବଳତାର ଓ ଶକ୍ତିର ମନୁଷ୍ୟ ଥିଲେ। ସେ ଦୁର୍ବଳ ଥିଲେ ଓ ସେ ମଧ୍ୟ ଶକ୍ତିଶାଳୀ ଥିଲେ। ମାତ୍ର ସେ ଯେତେବେଳେ ଏହି ପତ୍ରଟି ଲେଖନ୍ତି, ଆମମାନେ ଗୋଟିଏ ବିଷୟରେ ନିଶ୍ଚିତ ହୋଇପାରୁ, ସେ ବର୍ତ୍ତମାନ ପଥର ମନୁଷ୍ୟ ବା ଶକ୍ତିଶାଳୀ ମନୁଷ୍ୟ, ଜଣେ ମନୁଷ୍ୟ ଯିଏକି ଖ୍ରୀଷ୍ଟଙ୍କ ନିମନ୍ତେ କୃଷାର୍ପିତ ହେବାକୁ ଅଛନ୍ତି। ଲେଖା ଅଛି, ସିମିଓନ ପିତର ଯୀଶୁଖ୍ରୀଷ୍ଟଙ୍କର ଜଣେ ଦାସ ଓ ପ୍ରେରିତ। ଏଠାରେ ଦାସ ଶବ୍ଦର ଅର୍ଥ ହେଉଛି କ୍ରୀତଦାସ ବା ବନ୍ଧା ଦାସ। ସେ ବିଶ୍ୱାସୀ ମଣ୍ଡଳୀ ମଧ୍ୟରେ ଏକ ଗୌରବର ବା ଉଚ୍ଚୀକୃତର ପଦବୀ ଗ୍ରହଣ କରନ୍ତି ନାହିଁ। ସେ ନିଜକୁ ଜଣେ ବନ୍ଧା ଦାସ ସହିତ ତୁଳନା କରନ୍ତି, ମଧ୍ୟ ଜଣେ ପ୍ରେରିତ ବୋଲି ପରିଚୟ ଦିଅନ୍ତି, ଯାହାକି ତାହାଙ୍କର ଅଧିକାର ବା କ୍ଷମତାକୁ ସାବ୍ୟସ୍ତ କରେ। ମାତ୍ର ଲକ୍ଷ୍ୟ କରନ୍ତୁ ଯେ ସେ ପ୍ରେରିତ ବୋଲି କହନ୍ତି ନାହିଁ, ମାତ୍ର ଜଣେ ପ୍ରେରିତ ବୋଲି କହନ୍ତି, କାରଣ ସେ ପ୍ରେରିତମାନଙ୍କ ମଧ୍ୟରୁ ଜଣେ ଥିଲେ। ଆମମାନଙ୍କ ଈଶ୍ୱର ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କର ଧାର୍ମିକତା ହେତୁ ଯେଉଁମାନେ ଆମ୍ଭମାନଙ୍କ ସହିତ ସମାନ ଭାବରେ ବହୁମୂଲ୍ୟ ବିଶ୍ୱାସ ପ୍ରାପ୍ତ ହୋଇଅଛନ୍ତି, ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି। ସେ ଯେତେବେଳେ ବିଶ୍ୱାସର ଶବ୍ଦରେ ବ୍ୟବହାର କରନ୍ତି, ମୁଁ ଭାବେ ଯେ ସେ ତହିଁର ଅର୍ଥ ସତ୍ୟର ଶରୀର ବୋଲି ବୁଝନ୍ତି, ଯାହାକୁ ଆମ୍ଭେମାନେ ସୁସମାଚାର ବୋଲି କହୁ। ସେ କହନ୍ତି, ତୁମ୍ଭେମାନେ ଏହା ଗ୍ରହଣ କରିଅଛ ଓ ଏହା ସହିତ ତୁମ୍ଭେମାନେ ଯାହା କିଛି କର ତାହା ତୁମମାନଙ୍କ ଉପରେ ନିର୍ଭର କରେ। କେତେକ ଲୋକ ଏହିପରି ମତ ଧାରଣ କରନ୍ତି ଓ କହନ୍ତି ଯେ ଆପଣ ଉଦ୍ଧାରପ୍ରାପ୍ତ ହେବା ପୂର୍ବରୁ ମନୋନୀତ ହେବାକୁ ପଡ଼ିବ, ଆଉ ତାହା ହେଉଛି ଯେ ବିଶ୍ୱାସ କରିବା ନିମନ୍ତେ ଈଶ୍ୱର ଆପଣଙ୍କୁ ବିଶ୍ୱାସ ପ୍ରଦାନ କରିବାକୁ ଅଛି। ତେବେ ମୁଁ ଏଥିସହିତ କିଛି ଅଂଶରେ ଏକମତ, ମାତ୍ର ମୁଁ ମଧ୍ୟ କହିବାକୁ ଚାହେଁ ଯେ କେତେକ ଲୋକ ଖ୍ରୀଷ୍ଟଙ୍କ ନିକଟକୁ ନ ଆସିବାର କାରଣ ପବିତ୍ର ଧର୍ମଶାସ୍ତ୍ର ଆମମାନଙ୍କ ନିକଟରେ ସ୍ପଷ୍ଟ କରିଦିଏ। ଲକ୍ଷ୍ୟ କରନ୍ତୁ, ଦ୍ୱିତୀୟ କରନ୍ଥୀୟ ତିନି ପର୍ବର 15 ଓ 16 ପଦରେ ଏହିପରି ଲେଖା ଅଛି, ମାତ୍ର ଆଜି ପର୍ଯ୍ୟନ୍ତ ମୂଷାଙ୍କର ବ୍ୟବସ୍ଥା ପାଠ କରାଯିବା ସମୟରେ ସେମାନଙ୍କ ହୃଦୟ ଆବରଣରେ ଆଚ୍ଛାଦିତ ଥାଏ, କିନ୍ତୁ ପ୍ରଭୁଙ୍କ ପ୍ରତି ଫେରିଲେ ସେହି ଆବରଣ ଅପସାରିତ ହୁଏ। ଯେତେବେଳେ ଏହା କହେ ଯେ ଏହା ପ୍ରଭୁଙ୍କ ପ୍ରତି ଫେରିଲେ, ତେବେ ଏହା କ'ଣ ଅଟେ? ଯେହେତୁ ଏଠାରେ ହୃଦୟ ବିଷୟ ନେଇ ପ୍ରକାଶ କରାଯାଏ, ତେଣୁକରି ଏହା କହେ ଯେ ହୃଦୟ ଯେତେବେଳେ ପ୍ରଭୁଙ୍କ ପ୍ରତି ଫେରିବ, ସେତେବେଳେ ସେହି ଆବରଣ ଅପସାରିତ ହୋଇଯିବ। ପ୍ରିୟ ବନ୍ଧୁ, ଆପଣ ଯଦି ଆଜି ବିଶ୍ୱାସୀ ହୋଇପାରିନାହାନ୍ତି, ତାହେଲେ କୁହନ୍ତୁ ନାହିଁ ଯେ ଆପଣଙ୍କର ମାନସିକ ଅବସ୍ଥା ଠିକ୍ ନାହିଁ, କିମ୍ବା ମାନସିକ ସମସ୍ୟା ରହିଅଛି। ମାତ୍ର ଘଟଣା ହେଉଛି ଯେ ଆପଣଙ୍କର କିଛି ପାପପୂର୍ଣ୍ଣ ସମସ୍ୟା ରହିଅଛି। ଯେତେବେଳେ ହୃଦୟ ପ୍ରଭୁଙ୍କ ପ୍ରତି ଫେରିବ, ସେତେବେଳେ ସେ ସେହି ଆବରଣ ଉଠାଇଦେବେ। ଆପଣ ଯେଉଁ ମୁହୂର୍ତ୍ତରେ ପ୍ରସ୍ତୁତ, ଈଶ୍ୱର ମଧ୍ୟ ସେହି ମୁହୂର୍ତ୍ତରେ ପ୍ରସ୍ତୁତ, ଓ ସେ ଆପଣଙ୍କୁ ଉଦ୍ଧାର କରିବେ। କେହି ଯେ ବିନଷ୍ଟ ହୁଏ, ଏହା ଈଶ୍ୱରଙ୍କର ଇଚ୍ଛା ନୁହେଁ। ଆଜି ଏହା ହେଉଛି, ଯେ କେହି ତାହାଙ୍କ ନିକଟକୁ ଆସେ ସେ ଉଦ୍ଧାର ପ୍ରାପ୍ତ ହେବ, କାରଣ ଯୋହନ 3:16 ପଦରେ ଲେଖା ଅଛି, କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣ ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ସେ କେବଳ ଗୋଟିଏ ବିଷୟ ଆପଣଙ୍କୁ କରିବା ନିମନ୍ତେ କହନ୍ତି, ଆଉ ତାହା ହେଉଛି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ। ଏପରିକି ସେ ଆପଣଙ୍କୁ କହନ୍ତି ନାହିଁ, ଆପଣ ତାହାଙ୍କ ନିକଟକୁ ଆସିବା ପୂର୍ବରୁ ପରିଷ୍କୃତ ହୋଇ ଆସନ୍ତୁ, ମାତ୍ର ସେ ଆପଣଙ୍କୁ ପରିଷ୍କୃତ କରିବେ ଯଦି ଆପଣ ତାହାଙ୍କ ନିକଟକୁ ପ୍ରକୃତରେ ଫେରନ୍ତି ଓ ତାହାଙ୍କଠାରେ ବିଶ୍ୱାସ କରନ୍ତି। ଲେଖା ଅଛି, ସେମାନେ ସମାନ ଭାବରେ ବହୁମୂଲ୍ୟ ବିଶ୍ୱାସ ପ୍ରାପ୍ତ ହୋଇଅଛନ୍ତି, କିନ୍ତୁ କିପରି? ଲେଖାଯାଏ, ଆମ୍ଭମାନଙ୍କ ଈଶ୍ୱର ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କର ଧାର୍ମିକତା ହେତୁ। ଏହା ହେଉଛି ଏକ ଧାର୍ମିକତା ଯାହାକି ଆମ୍ଭମାନଙ୍କ ପ୍ରତି ପ୍ରଦାନ କରାଯାଇଅଛି ଯେତେବେଳେ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁ। ଆପଣ ଦେଖନ୍ତୁ, ସେ କେବଳ ଆମମାନଙ୍କର ପାପରୁ ଆମମାନଙ୍କୁ ଉଦ୍ଧାର କରନ୍ତି ନାହିଁ, ସେ ତାହାଙ୍କର ନିଜ ଧାର୍ମିକତା ମଧ୍ୟ ଆମମାନଙ୍କ ପ୍ରତି ଯୋଗ କରନ୍ତି। ଆମ୍ଭେମାନେ ଅପରାଧୀମାନଙ୍କ ପରି ନୁହୁଁ, ଯେଉଁମାନେ କି କ୍ଷମାପ୍ରାପ୍ତ ହୋଇ ବାହାରି ଚାଲିଯାଆନ୍ତି, ମାତ୍ର ଆମ୍ଭେମାନେ ଈଶ୍ୱରଙ୍କ ସମ୍ମୁଖରେ ଛିଡ଼ା ହେବା ନିମନ୍ତେ ଏକ ଅଧିକାର ପ୍ରାପ୍ତ ହେଉ, ଆଉ ସେହି ଅଧିକାର ଖ୍ରୀଷ୍ଟଙ୍କଠାରେ ଅଛି। ଆମମାନେ ସେହି ଖ୍ରୀଷ୍ଟଙ୍କଠାରେ ଈଶ୍ୱରଙ୍କ ନିକଟରେ ଗୃହୀତ ହେଉ। ବାସ୍ତବରେ ପିତର ଏଠାରେ ସେହିମାନଙ୍କ ନିକଟକୁ ପତ୍ର ଲେଖନ୍ତି ଯେଉଁମାନେ ଆମମାନଙ୍କ ଈଶ୍ୱର ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କର ଧାର୍ମିକତା ହେତୁ ବହୁମୂଲ୍ୟ ବିଶ୍ୱାସ ପ୍ରାପ୍ତ ହୋଇ ଖ୍ରୀଷ୍ଟଙ୍କଠାରେ ଈଶ୍ୱରଙ୍କ ଦ୍ୱାରା ମନୋନୀତ ହୋଇଅଛନ୍ତି ଓ ଖ୍ରୀଷ୍ଟ ବିଶ୍ୱାସୀରେ ପରିଣତ ହୋଇଅଛନ୍ତି। ଦ୍ୱିତୀୟ ପିତର ପ୍ରଥମ ପର୍ବର ଦୁଇ ପଦରେ ଏହିପରି ଲେଖା ଅଛି, ଈଶ୍ୱର ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ବିଷୟକ ଜ୍ଞାନ ଦ୍ୱାରା ତୁମମାନଙ୍କ ପ୍ରତି ଅନୁଗ୍ରହ ଓ ଶାନ୍ତି ପ୍ରଚୁର ପରିମାଣରେ ହେଉ। ଲେଖା ଅଛି, ଅନୁଗ୍ରହ ଓ ଶାନ୍ତି ପ୍ରଚୁର ପରିମାଣରେ ହେଉ। ଅନୁଗ୍ରହ ଓ ଶାନ୍ତି ସଦାସର୍ବଦା ଏହିପରି ଭାବରେ ଉପସ୍ଥାପିତ କରାଯାଏ। ଆମମାନେ ପ୍ରଥମେ ଈଶ୍ୱରଙ୍କ ଅନୁଗ୍ରହକୁ ଜାଣିବା ଉଚିତ, ଆଉ ତାହା ହେଉଛି ଈଶ୍ୱର ଆମମାନଙ୍କର ଯୋଗ୍ୟତାକୁ ନେଇ, ଚରିତ୍ରକୁ ନେଇ ବା ଆମମାନଙ୍କର କୌଣସି ଉତ୍ତମତା ନେଇ ଆମମାନଙ୍କୁ ଉଦ୍ଧାର କରନ୍ତି ନାହିଁ, ମାତ୍ର ଖ୍ରୀଷ୍ଟଙ୍କଠାରେ ଆମମାନଙ୍କର ବିଶ୍ୱାସ ହେତୁ ସେ ଆମମାନଙ୍କୁ ଉଦ୍ଧାର କରନ୍ତି। ଯେହେତୁ ସେ ଆମମାନଙ୍କୁ ପ୍ରେମ କରି ଆମମାନଙ୍କ ପାପର ଋଣ ପରିଶୋଧ କରିବା ନିମନ୍ତେ ସେହି କୃଷରେ ଆପଣାକୁ ସମର୍ପିଦେଲେ, ତେଣୁକରି ଆମ୍ଭମାନଙ୍କୁ ଆମ୍ଭମାନଙ୍କ ପାପରୁ ଉଦ୍ଧାର କରିବା ନିମନ୍ତେ ସେ ହିଁ କେବଳ ସମର୍ଥ। ତେଣୁକରି ପ୍ରିୟ ବନ୍ଧୁ, ଈଶ୍ୱର ଆପଣଙ୍କୁ ଅନୁଗ୍ରହ ଦ୍ୱାରା ଉଦ୍ଧାର କରନ୍ତି। ସେ ଆପଣଙ୍କୁ ଉଦ୍ଧାର କରିବେ ଯେତେବେଳେ ଆପଣ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବେ ଓ ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ନିଜ ହୃଦୟରେ ଗ୍ରହଣ କରିବେ। ମାତ୍ର ସେ ଆପଣଙ୍କର କୌଣସି ଯୋଗ୍ୟତା ବା ଧର୍ମକର୍ମ ହେତୁ ଆପଣଙ୍କୁ ଉଦ୍ଧାର କରିବେ ନାହିଁ, କାରଣ ଆମ୍ଭେମାନେ ପାପୀ ମନୁଷ୍ୟ ହିସାବରେ ନିଜର ଧର୍ମକର୍ମ ବା ଯୋଗ୍ୟତା ନେଇ ଉଦ୍ଧାର ପାଇପାରିବା ନାହିଁ, ଯେହେତୁ ସେହିସବୁ ଈଶ୍ୱରଙ୍କ ନିକଟରେ ଦୁର୍ଗନ୍ଧର ସମାନ, କାରଣ ଈଶ୍ୱର ଆମମାନଙ୍କର କାର୍ଯ୍ୟକୁ ଦେଖନ୍ତି ନାହିଁ ମାତ୍ର ହୃଦୟକୁ ଦେଖନ୍ତି। ଓ ମନୁଷ୍ୟ ହିସାବରେ ଆମ୍ଭମାନଙ୍କର ହୃଦୟ ଅତି କଳୁଷିତ, ତେଣୁ ଯେପର୍ଯ୍ୟନ୍ତ ଏହି କଳୁଷିତ ହୃଦୟ ସୂଚୀକୃତ ହୋଇନାହିଁ ସେପର୍ଯ୍ୟନ୍ତ ଆମମାନଙ୍କର କୌଣସି ବିଷୟ ଈଶ୍ୱରଙ୍କ ଦୃଷ୍ଟିରେ ସୁଗ୍ରାହ୍ୟ ହୁଏ ନାହିଁ। ତେବେ ଆମମାନେ ଥରେ ଈଶ୍ୱରଙ୍କ ଅନୁଗ୍ରହକୁ ଉପଲବ୍ଧି କରିବା ପରେ ଆମ୍ଭେମାନେ ଈଶ୍ୱରଙ୍କ ଶାନ୍ତିକୁ ମଧ୍ୟ ଉପଲବ୍ଧି କରିପାରିବା। ଏହା ହିଁ ଯାହାକି ପାଉଲ ରୋମିଓ ମଣ୍ଡଳୀ ନିକଟକୁ ତାଙ୍କର ପତ୍ରରେ ଉଲ୍ଲେଖ କରନ୍ତି, ଅତଏବ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବାରୁ ଆମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କ ସହିତ ଶାନ୍ତିରେ ଅଛୁ। ପ୍ରିୟ ବନ୍ଧୁ, ଆପଣ କ'ଣ ଜୀବନରେ ଶାନ୍ତି ପାଇବାକୁ ଚାହାନ୍ତି? ଆପଣ କ'ଣ ଈଶ୍ୱରଙ୍କ ଅନୁଗ୍ରହର ଅଧିକାରୀ ହେବାକୁ ଚାହାନ୍ତି? ତାହେଲେ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତୁ ଓ ତାହାଙ୍କୁ ନିଜ ହୃଦୟରେ ଉଦ୍ଧାରକର୍ତ୍ତା ଭାବେ ଗ୍ରହଣ କରନ୍ତୁ। ତାହେଲେ ଆପଣ ସେହି ଖ୍ରୀଷ୍ଟଙ୍କ ଦ୍ୱାରା ଶାନ୍ତି ପ୍ରାପ୍ତ ହୋଇପାରିବେ ଓ ଈଶ୍ୱରଙ୍କ ଅନୁଗ୍ରହର ଅଧିକାରୀ ହୋଇପାରିବେ। ସେ ଆପଣଙ୍କର ଆତ୍ମିକ ଅଭାବ ସବୁ ପୂରଣ କରିବେ। ପ୍ରିୟ ବନ୍ଧୁ, ଆମମାନଙ୍କର ପାପ ଆଜି ଈଶ୍ୱରଙ୍କ ସହଭାଗିତା ତଥା ଅନୁଗ୍ରହରୁ ଆମମାନଙ୍କୁ ବଞ୍ଚିତ କରିଅଛି, ତେଣୁକରି ଆମେମାନେ ଜୀବନରେ ଶାନ୍ତି ପାଇପାରୁନା। ସବୁକିଛି ଥାଇ ମଧ୍ୟ ଆମମାନେ ନିଜକୁ ଏକାକୀ ତଥା ନିଶ୍ୱ ବୋଲି ମନେ କରୁ, କାରଣ ବାସ୍ତବ ଶାନ୍ତି ଓ ଆନନ୍ଦ ଜଗତର ପ୍ରାଚୁର୍ଯ୍ୟତାରୁ ମିଳିନଥାଏ, ମାତ୍ର ଖ୍ରୀଷ୍ଟଙ୍କଠାରୁ ମିଳିଥାଏ, କାରଣ ସେ ହେଉଛନ୍ତି ଶାନ୍ତିର ଆକର। ସେ ନିଜର ଶାନ୍ତି ଆମମାନଙ୍କୁ ଦାନ କରନ୍ତି, ଯାହାକି ଜଗତର କୌଣସି ବିଷୟ ଆମମାନଙ୍କୁ ତାହା ଦେଇନପାରେ। ଜଗତର ଶାନ୍ତି କ୍ଷଣିକ ଓ ଅଳିକ, ମାତ୍ର ସେହି ସ୍ୱର୍ଗୀୟ ଶାନ୍ତି ଅନନ୍ତ ଓ ଚିରସ୍ଥାୟୀ, କାରଣ ଖ୍ରୀଷ୍ଟ ହେଉଛନ୍ତି ଅନନ୍ତ ଜୀବନ। ଯିଏ ଅନନ୍ତ ଜୀବନ ତାହାଙ୍କଠାରେ କେବଳ ଅନନ୍ତ ତଥା ଚିରସ୍ଥାୟୀ ବିଷୟ ରହିଥାଏ, ଓ ସେ ହିଁ କେବଳ ଅନନ୍ତ ଜୀବନ ତଥା ଅନନ୍ତ ସୁଖ ଶାନ୍ତି ଓ ଆନନ୍ଦ ଦେଇପାରନ୍ତି। ଆପଣ ଯଦି ସେହି ସୁଖ ଓ ଶାନ୍ତିର ଏପର୍ଯ୍ୟନ୍ତ ଅଧିକାରୀ ହୋଇପାରିନାହାନ୍ତି, ତାହେଲେ ଥରେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ପରୀକ୍ଷା କରି ତାହା ଦେଖି ନିଅନ୍ତୁ, କାରଣ ସେ ନିଜେ କହନ୍ତି, ଯିଏ ମୋ ନିକଟକୁ ଆସେ ମୁଁ କଦାପି ତାହାକୁ ବାହାର କରିଦେବି ନାହିଁ। ଆସନ୍ତୁ ବର୍ତ୍ତମାନ ଆମେ ଆମର ମୁଖ୍ୟ ଚିନ୍ତା ମଧ୍ୟକୁ ଫେରିଯିବା। ପିତର କହନ୍ତି, ଅନୁଗ୍ରହ ଓ ଶାନ୍ତି ପ୍ରଚୁର ପରିମାଣରେ ହେଉ। ପିତର ଏଠାରେ ଈଶ୍ୱରଙ୍କ ଅନୁଗ୍ରହ ଓ ଶାନ୍ତିକୁ ସୀମିତ କରିଦିଅନ୍ତି ନାହିଁ, କାରଣ ସେ ନିଜେ ସେହି ପ୍ରଚୁରତାକୁ ଉପଲବ୍ଧି କରିଅଛନ୍ତି ଓ ସେ ଚାହାନ୍ତି ପ୍ରତ୍ୟେକ ଖ୍ରୀଷ୍ଟବିଶ୍ୱାସୀ ସେହି ପ୍ରଚୁରତାକୁ ଉପଲବ୍ଧି କରନ୍ତୁ। ପ୍ରିୟ ବନ୍ଧୁ, ଏହା କେତେ ଚମତ୍କାର ବିଷୟ। କିନ୍ତୁ ଆଜି ଆମମାନଙ୍କ ଜୀବନରେ କେଉଁ ବିଷୟର ପ୍ରଚୁରତା ରହିଅଛି? ଈଶ୍ୱରଙ୍କ ଅନୁଗ୍ରହ ଓ ଶାନ୍ତିର ପ୍ରଚୁରତା ନା ଜଗତର ପ୍ରାଚୁର୍ଯ୍ୟତା? କିନ୍ତୁ ଆମେମାନେ କେବେ ହେଲେ ଜଗତର ପ୍ରାଚୁର୍ଯ୍ୟତା ତଥା ଭୋଗବିଳାସ ମଧ୍ୟରେ ଈଶ୍ୱରଙ୍କର ଅନୁଗ୍ରହ ଓ ଶାନ୍ତିର ପ୍ରାଚୁର୍ଯ୍ୟତାକୁ ଉପଲବ୍ଧି କରିପାରିବା ନାହିଁ। କାରଣ ଜଗତର ଯେଉଁ ପ୍ରାଚୁର୍ଯ୍ୟତା ତାହା କ୍ଷଣିକ ଓ ଅସ୍ଥାୟୀ, ମାତ୍ର ଈଶ୍ୱରଙ୍କର ଅନୁଗ୍ରହ ଓ ଶାନ୍ତିର ଯେଉଁ ପ୍ରାଚୁର୍ଯ୍ୟତା ତାହା ସ୍ୱର୍ଗୀୟ ଓ ଚିରସ୍ଥାୟୀ। ତେଣୁ ଏହି ଉଭୟଙ୍କ ମଧ୍ୟରେ କୌଣସି ସାମଞ୍ଜସ୍ୟତା ନାହିଁ। ପ୍ରିୟ ବନ୍ଧୁ, ଆପଣ ଯଦି ବାସ୍ତବ ଶାନ୍ତି ତଥା ଅନୁଗ୍ରହର ଅଧିକାରୀ ହେବାକୁ ଚାହାନ୍ତି, ତାହେଲେ ଖ୍ରୀଷ୍ଟଙ୍କର ହୁଅନ୍ତୁ। ତାହେଲେ ଆପଣ ଆପଣଙ୍କ ଜୀବନରେ ବାସ୍ତବ ଶାନ୍ତି ଓ ପରିତୃପ୍ତି ଲାଭ କରିପାରିବେ। ତେବେ ପିତର କେବଳ ସେତିକି କହି ନୀରବ ରହିଯାଆନ୍ତି ନାହିଁ। ସେହି ଅନୁଗ୍ରହ ଓ ଶାନ୍ତି ଆମ୍ଭେମାନେ କିପରି ପ୍ରଚୁର ପରିମାଣରେ ଉପଲବ୍ଧି କରିପାରିବା ତହିଁର ଏକ ଉପାୟ ମଧ୍ୟ ପ୍ରଦାନ କରନ୍ତି। ସେ କହନ୍ତି, ଈଶ୍ୱର ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ବିଷୟକ ଜ୍ଞାନ ଦ୍ୱାରା। ବର୍ତ୍ତମାନ ଆମମାନେ ଏହି ଜ୍ଞାନର ଶବ୍ଦ ମଧ୍ୟକୁ ଫେରିଆସିବା। ଆମ୍ଭେମାନେ ଏହି ଶବ୍ଦଟିକୁ ବାରମ୍ବାର ଏହି ପତ୍ରରେ ବ୍ୟବହୃତ ହୋଇଥିବାର ଲକ୍ଷ୍ୟ କରିବାକୁ ପାରିବା, ଯେହେତୁ ଏହା ଅତି ଗୁରୁତ୍ୱପୂର୍ଣ୍ଣ ଶବ୍ଦ। ପାଉଲ ମଧ୍ୟ ଏହି ଜ୍ଞାନ ଉପରେ ଗୁରୁତ୍ୱାରୋପ କରନ୍ତି। ଫିଲିପିୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିକଟକୁ ଲେଖିବାକୁ ଯାଇ ଏହିପରି ପ୍ରକାଶ କରନ୍ତି, ହଁ, ପ୍ରକୃତରେ ମୁଁ ମୋହର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଜ୍ଞାନର ଉତ୍କୃଷ୍ଟତା ନିମନ୍ତେ ସମସ୍ତ ବିଷୟ କ୍ଷତିଜନକ ବୋଲି ଗଣ୍ୟ କରେ, ଯେପରି ମୁଁ ତାହାଙ୍କୁ ତାହାଙ୍କ ପୁନରୁତ୍ଥାନର ଶକ୍ତି ଓ ତାହାଙ୍କ ମୃତ୍ୟୁଭୋଗରେ ତାହାଙ୍କ ତୁଲ୍ୟ ହୋଇ ତାହାଙ୍କ ଦୁଃଖଭୋଗର ସହଭାଗିତା ଜ୍ଞାତ ହୁଏ। ଆମମାନଙ୍କୁ କେବଳ ତାହାଙ୍କଠାରେ ବିଶ୍ୱାସ କରିବାକୁ ନୁହେଁ, ମାତ୍ର ତାହାଙ୍କୁ ଜାଣିବା ମଧ୍ୟ ନିତାନ୍ତ ଆବଶ୍ୟକ। ତେବେ ଖ୍ରୀଷ୍ଟଙ୍କୁ ଜାଣିବାକୁ ହେଲେ ଆମ୍ଭମାନଙ୍କୁ ଈଶ୍ୱରଙ୍କ ବାକ୍ୟ ଭଲ ଭାବେ ଅଧ୍ୟୟନ କରିବାକୁ ହେବ ଓ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ଜୀବନଯାପନ କରିବାକୁ ହେବ ଓ ଜୀବନର ପ୍ରତ୍ୟେକ ପରିସ୍ଥିତିରେ ତାହାଙ୍କୁ ସାଥୀ କରିବାକୁ ହେବ ଓ ତାହାଙ୍କଠାରେ ସଦାସର୍ବଦା ବିଶ୍ୱାସରେ ସ୍ଥିର ରହିବାକୁ ହେବ। କାରଣ ସେ ହେଉଛନ୍ତି ଜୀବିତ ଉଦ୍ଧାରକର୍ତ୍ତା, ଯିଏକି ବର୍ତ୍ତମାନ ପିତା ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରି ଆମ୍ଭମାନଙ୍କ ତରଫରୁ ସେହି ମହାଯାଜକୀୟ କାର୍ଯ୍ୟ ସମ୍ପାଦନ କରନ୍ତି ଓ ଆମମାନଙ୍କର ଭାର ବହନ କରନ୍ତି। ଭାଓବାଦୀ ଦାନିଏଲ ଏହିପରି କହନ୍ତି, ମାତ୍ର ଯେଉଁ ଲୋକମାନେ ଆପଣା ପରମେଶ୍ୱରଙ୍କୁ ଜାଣନ୍ତି ସେମାନେ ବଳବାନ ହେବେ ଓ ମହତ୍ କର୍ମ କରିବେ, ଯାହାକି ଦାନିଏଲ 11:32 ଲେଖା ଅଛି। ପ୍ରିୟ ବନ୍ଧୁ, ଆପଣ ଯେପର୍ଯ୍ୟନ୍ତ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଜାଣିନାହାନ୍ତି ସେପର୍ଯ୍ୟନ୍ତ ଆପଣ ଈଶ୍ୱରଙ୍କ ନିମନ୍ତେ ସେବା କାର୍ଯ୍ୟ ଆକାରରେ କିଛି କରିବା ପାଇଁ ଯାଇପାରିବେ ନାହିଁ। ଆଉ ଯଦି ବା ଆପଣ କିଛି କରନ୍ତି, ମାତ୍ର ତାହା ଈଶ୍ୱରଙ୍କ ନିକଟରେ ସୁଗ୍ରାହ୍ୟ ହେବ ନାହିଁ। ତେବେ ଏହି ଜ୍ଞାନ ଆପଣଙ୍କ ନିକଟକୁ କିପରି ଆସିବ? ପିତର କହନ୍ତି ଯେ ଯୀଶୁଖ୍ରୀଷ୍ଟଙ୍କ ଜ୍ଞାନ ଈଶ୍ୱରଙ୍କ ବାକ୍ୟର ଜ୍ଞାନ ମଧ୍ୟ ଦେଇ ଆପଣଙ୍କ ନିକଟକୁ ଆସିବ, ଯାହାକି ଈଶ୍ୱରଙ୍କ ନିଶ୍ଚିତ ବାକ୍ୟ। ପିତର ଯେତେବେଳେ ଏଠାରେ ଈଶ୍ୱରଙ୍କ ଜ୍ଞାନ ବିଷୟ ନେଇ ପ୍ରକାଶ କରନ୍ତି, ସେ ଏକ ଶ୍ରେଷ୍ଠ ଜ୍ଞାନ ବିଷୟ ନେଇ ପ୍ରକାଶ କରନ୍ତି, ଯାହାକି ପବିତ୍ର ଆତ୍ମାଙ୍କ ଦ୍ୱାରା ଆସେ, ଯିଏକି ଖ୍ରୀଷ୍ଟଙ୍କ ବିଷୟ ନେଇ ଆମ୍ଭମାନଙ୍କ ନିକଟରେ ବାସ୍ତବ ଭାବରେ ପ୍ରକାଶ କରନ୍ତି। ପ୍ରିୟ ବନ୍ଧୁ, ମୁଁ ବିଶ୍ୱାସ କରେ ଯେ ଆପଣ ଆପଣଙ୍କର ଘନିଷ୍ଠ ବନ୍ଧୁ ତଥା ପ୍ରିୟଜନକୁ ଜାଣିବା ଅପେକ୍ଷା ଖ୍ରୀଷ୍ଟଙ୍କୁ ଅଧିକ ଭଲ ଭାବେ ଜାଣିପାରିବେ। କାରଣ ଆପଣଙ୍କର ପ୍ରିୟଜନ ବା ବନ୍ଧୁ ଆପଣଙ୍କ ପ୍ରତି ଯେତେ ସରଳ ବା ଘନିଷ୍ଠ ହୋଇନପାରନ୍ତି, ଖ୍ରୀଷ୍ଟ ଆପଣଙ୍କ ପ୍ରତି ତାହା ଅପେକ୍ଷା ଅଧିକ ସରଳ ଓ ଘନିଷ୍ଠ ହୋଇପାରନ୍ତି। ଆପଣଙ୍କ ପ୍ରିୟଜନ ଆପଣଙ୍କୁ ଭୁଲି ଯାଇପାରନ୍ତି ବା ହତାଦର କରିପାରନ୍ତି, ମାତ୍ର ଖ୍ରୀଷ୍ଟ କେବେ ହେଲେ ତାହା କରିପାରନ୍ତି ନାହିଁ। ସେ ଆମମାନଙ୍କର ଏପରି ଜଣେ ବନ୍ଧୁ ଯିଏକି ଜୀବନର ପ୍ରତି ପଦକ୍ଷେପରେ ତଥା ପରିସ୍ଥିତିରେ ଆମ୍ଭମାନଙ୍କ ସହିତରେ ଥାନ୍ତି ଓ ଆମମାନଙ୍କ ପ୍ରତି ଅତି ବିଶ୍ୱସ୍ତ ଥାନ୍ତି। ସେ ଆମମାନଙ୍କ ସହିତ କେବେ ହେଲେ ଅବିଶ୍ୱସ୍ତତା କରନ୍ତି ନାହିଁ। ଆପଣ ଆପଣଙ୍କର ଅତି ଘନିଷ୍ଠ ତଥା ନିକଟତମ ପ୍ରିୟଜନଙ୍କୁ ଯାହା ଖୋଲି କହିପାରିବେ ନାହିଁ, ଆପଣ ଖ୍ରୀଷ୍ଟଙ୍କ ନିକଟରେ ତାହା ଖୋଲି କହିପାରିବେ ଓ ସେ ମଧ୍ୟ ତାହା ଅତି ପରିଷ୍କାର ଭାବେ ବୁଝିପାରିବେ ଓ ଆପଣଙ୍କୁ ସାହାଯ୍ୟ କରିପାରିବେ। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ଖ୍ରୀଷ୍ଟଙ୍କୁ ଜାଣିବା ହିଁ ଅନନ୍ତ ଜୀବନ ଅଟେ, ଯେହେତୁ ସେ ହେଉଛନ୍ତି ଅନନ୍ତ ଜୀବନ। ପିତର କହନ୍ତି, ତାହାଙ୍କୁ ଏହି ପ୍ରକାରେ ଜାଣିବାକୁ ହେଲେ ଆମମାନଙ୍କୁ ପ୍ରଥମେ ନୂତନ ଜୀବନ ଲାଭ କରିବାକୁ ହେବ ବା ଆତ୍ମିକ ଭାବେ ପୁନର୍ଜନ୍ମ ପ୍ରାପ୍ତ ହେବାକୁ ହେବ। ପ୍ରଥମ ପିତର ପ୍ରଥମ ପର୍ବର 23 ପଦରେ ଲେଖା ଅଛି, ଯେଣୁ ତୁମ୍ଭେମାନେ କ୍ଷୟଣୀୟ ବୀଜରୁ ନୁହେଁ ବରଂ ଅକ୍ଷୟ ବୀଜରୁ ଅର୍ଥାତ୍ ଈଶ୍ୱରଙ୍କ ଜୀବନ୍ତ ଓ ଚିରସ୍ଥାୟୀ ବାକ୍ୟ ଦ୍ୱାରା ପୁନର୍ଜାତ ହୋଇଅଛ। ପ୍ରିୟ ବନ୍ଧୁ, ପିତର କହିବାକୁ ଚାହାନ୍ତି ଆମମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିପାରିବା, ମାତ୍ର ତଥାପି ଆମମାନେ ପ୍ରକୃତିରେ ତାହାଙ୍କର ବାକ୍ୟ ଜାଣିପାରିବା ନାହିଁ। କିନ୍ତୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ସଙ୍ଗେ ସଙ୍ଗେ ଆମମାନେ ତାହାଙ୍କ ବାକ୍ୟକୁ ଭଲ ଭାବେ ଜାଣିବା ଉଚିତ, ତାହେଲେ ଆମମାନେ ଖ୍ରୀଷ୍ଟଙ୍କୁ ଜାଣିପାରିବା ଓ ଈଶ୍ୱର ଓ ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ଜ୍ଞାନ ପ୍ରାପ୍ତ ହୋଇପାରିବା, ଯଦ୍ୱାରା ଆମମାନେ ତାହାଙ୍କ ଅନୁଗ୍ରହ ଓ ଶାନ୍ତିକୁ ପ୍ରଚୁର ପରିମାଣରେ ଉପଲବ୍ଧି କରିପାରିବା। ପ୍ରିୟ ବନ୍ଧୁ, ଆପଣ ଯେ କେହି ହୋଇଥାନ୍ତୁ ନା କାହିଁକି, ଆପଣ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିବା ଦ୍ୱାରା ସେହି ଜ୍ଞାନ ପ୍ରାପ୍ତ ହୋଇ ଅନୁଗ୍ରହ ଓ ଶାନ୍ତିର ଅଧିକାରୀ ହୋଇପାରିବେ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
প্রিয় শ্রোতা বন্ধু, আমার কার্যক্রমটি শুনিবার আপনার অশেষ ধন্যবাদ। প্রকৃত মানসিক শান্তি পাই নিমন্তে এই বেতার কার্যক্রমটি নিয়মিত শুণন্তু ও প্রভু যীশু বিষয়ে অধিক জাণবার আগ্রহ লে আমসহ পত্র মাধ্যমে যোগাযোগ করতু। আমার ঠিকাটি হল পথ প্রদর্শিকা পোস্ট বক্স নম্বর 33 ভুবনেশ্বর 751001। ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା ପୋଷ୍ଟ ବକ୍ସ ନମ୍ବର 33 ଭୁବନେଶ୍ୱର 751001। ଆମର ଇମେଲ ଆଡ୍ରେସ୍ଟି ଲେଖି ରଖନ୍ତୁ odia.ttb@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ, ନମସ୍କାର। ଠିକ।